ବର୍ତ୍ତମାନ ଖୁବ୍ ଜୋରରେ ବର୍ଷା ହେଲା। ଦୀର୍ଘ ଚାଳିଶ ଦିନ ପର୍ଯ୍ୟନ୍ତ ଦିନ ରାତି ବର୍ଷା ହେଲା। ମଣିଷ ପଶୁ ଗଛ ଲତା ସବୁ ପାଣିରେ ବୁଡ଼ିଯିବାକୁ ଲାଗିଲା। କେତେ ଲୋକ ପାଟି କରି ଡାକିଲେ, ଆମକୁ ଟିକେ ଭିତରକୁ ଯିବାକୁ ଦିଅ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଆଗରୁ ସେମାନେ ନୋହଙ୍କ କଥାକୁ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ସମସ୍ତେ ପାଣିରେ ବୁଡ଼ିମଲେ। ଅନେକ ଦିନ ପର୍ଯ୍ୟନ୍ତ ପୃଥିବୀ ପାଣିରେ ବୁଡ଼ି ରହିଥିଲା, କିନ୍ତୁ ଧୀରେ ଧୀରେ ପାଣି ପୁଣି କମିବାକୁ ଲାଗିଲା। ନୋହ ଏବଂ ତାଙ୍କର ପରିବାର ଜାହାଜରୁ ଓହ୍ଲେଇ ଆସିଲେ। ଏତେ ମଣିଷ ଏକାସାଙ୍ଗେ ନଷ୍ଟ ହୋଇଯିବାରୁ ଈଶ୍ୱରଙ୍କ ମନ ଖୁବ୍ ଦୁଃଖ ହେଲା ଓ ସେ ପ୍ରତିଜ୍ଞା କଲେ ଯେ ଏକାସାଙ୍ଗେ ସେ ଏତେ ଲୋକଙ୍କୁ ଆଉ କେବେ ବି ନଷ୍ଟ ହେବାକୁ ଦେବେ ନାହିଁ। ଓ ଏହି ପ୍ରତିଜ୍ଞାର ଚିହ୍ନ ସ୍ୱରୂପେ ସେ ଆକାଶରେ
ମେଘଧନୁ ସ୍ଥାପନ କଲେ।